ओम शांति ओम शांति ओम शांति महावाक्य बाबांकर 14 मार्च 2026 प्रातः मुरली पापदादा मधुबन बाबा कहते मीठे बच्चे एकमात्र बाबा ही नंबर वन अभिनेता अटंती जी की पतित मानंकु पावन करिबार अभिनय करुछंती बाबांक भली अभिनय केही भी करि परिबे नाही। आजिर प्रश्न सन्यासी मानंकर योग शारीरिक योग अटे आत्मिक योग केवल बाबा ही सिखाई थांती इपरि उत्तर अछि सन्यासी माने ब्रह्म तत्व सहित योग लगाइबा सिखाई थांती तेबे ताहा तो रहिबार स्थान तेणु ताहा शारीरिक योग होइगला तत्वकु तो सुप्रीम कहा जाए नाही तुमे माने सुप्रीम आत्मांक सहित योग लगाउछ तेणु तुमर योग रूहानी योग अटे एही योग केवल बाबा ही सिखाई पारिबे अन्य केही भी सिखाई पारिबे नाही काहेकि ना सीए ही तुम मानंकर आत्मिक पिता अटंती। आजिर गीत अछि तू प्यार का सागर है एक बूंद के प्यासे हैं हम ओम शांति। पिला माने बहुत लोक ओम शांति कहुछंती अर्थात से माने निजर आत्मार परिचय देउछंती किंतु निजे ताहा बुझी पारु नाहंती ओम शांतिर अनेक अर्थ बाहर करुछंती केही कहुछंती ओम अर्थ भगवान किंतु एहा यथार्थ नुहे एही आत्मा कहुछि ओम शांति मु आत्मार स्वधर्म हेउछि शांति सेथि पई कहुछंती मु शांत स्वरूप एहा मोर शरीर जहा द्वारा मु कर्म करुछि केते सहज अटे सही परि बाबा मध्य कहुछंती ओम शांति किंतु मु समस्तंकर पिता ओ बीज रूप हेबा कारणरो जेउ रचना रूपी कल्पवृक्ष रहिछि तहार आदि मध्य अंतकु जानिछि तुमे जे कोनोसी वृक्ष को देखिले तार आदि मध्य अंतकु जानिजिबो सही बीज तो हेउछि जड़ तेणु बाबा बुझाउछंती एहा कल्पवृक्ष अटे एहार आदि मध्य अंतकु तुमे जानि परिबो नाही मु जानिछि मते ज्ञानर सागर बोली कहउछंती मु तुमको आदि मध्य अंतर रहस्य बुझाउछि एही नाटक जहाकु तुमे ड्रामा बोली कहुछ तार तुमे अभिनेता अट बाबा कहउछंती मु मध्य अभिनेता अटे पिला माने कहउछंती हे बाबा पतित पावन अभिनेता होई आसी पतित को पावन कराओ एबे बाबा कहुछंती मु मध्य अभिनय करुछि मोर संगम समय रे ही अभिनय रहिछि मोर शरीर मध्य नाही मु एही शरीर द्वारा अभिनय करुछि मोर नाम हैला शिव पिला मानुंके ही बुझाइबे ना मांकड़ अथवा जीवजंतुंक पई पाठशाला तो होइन थाए किंतु बाबा कहुछंती एही पांच विकार थिबा जोगु चेहरा मनुष्यर हेले मध्य कर्तव्य मांकड़ सदृश्य अटे पिला मानंको बाबा बुझाउछंती जे समस्ते तो निजको पतित कहुछंती किंतु एक कथा जानी नाहंती जे आमको किए पतित कराउछि ओ किए आसी पावन कराउछंती पतित पावन किए जहांकु डाकुछंती किछि हेले भी बुझि पारु नाहंती एकथा मध्य जानी नाहंती जे आमे समस्ते अभिनेता आमे आत्मा एही पोशाक धारण करी अभिनय करुछु आत्मा परमधामरु आसी अभिनय करुछि समस्त खेल भारत को नै तयारी होइछि भारत को पावन भारत को पतित किए कला रावण गायन मध्य करुछंती जे रावणर राज्यत्व लंकारे थिला बाबा मुको बेहत को नै जाउछंती हे पिला माने एही सारा सृष्टि बेहद रो एक टापु अटे ताहा छोटो भूखंड जहाकु लंका कुहा जाउछि एही बेहद टापुरे रावणर राज्य रहिछि प्रथमे रामराज्य थिला एबे रावण राज्य चलिछि पिला माने कहउछंती बाबा रामराज्य केउठी थिला बाबा कहउछंती पिला माने ताहा तो एही ठारे ही थिला ना जहाकु समस्ते चाहउछंती तुमे भारतवासी आदि सनातन देवी देवता धर्मर अट हिंदू धर्मर नुहे मधुर गेल्हा संतान माने तुमे ही प्रथमे भारत रे थिलो तुमको सत्य युगर राज्य किए देथिले ନିଶ୍ଚୟ ସ୍ୱର୍ଗ ସ୍ଥାପନକାରୀ ଈଶ୍ୱର ପିତା ହିଁ ଏହି ବର୍ଷା ବା ସମ୍ପତ୍ତି ଦେବେ। ବାବା ବୁଝାଉଛନ୍ତି କେତେକ ଆତ୍ମା ଅନ୍ୟ ଧର୍ମକୁ ପରିବର୍ତ୍ତିତ ହୋଇଯାଇଛନ୍ତି। ମୁସଲମାନମାନଙ୍କ ରାଜ୍ୟ ଥିବା ସମୟରେ ବହୁତଙ୍କୁ ମୁସଲମାନ କରିଦେଲେ, ଖ୍ରୀଷ୍ଟିଆନଙ୍କ ରାଜ୍ୟ ଥିବା ସମୟରେ ବହୁତଙ୍କୁ ଖ୍ରୀଷ୍ଟିଆନ କରିଦେଲେ। ବୌଦ୍ଧମାନଙ୍କର ଏଠାରେ ରାଜ୍ୟ ନ ହୋଇ ମଧ୍ୟ ବହୁତଙ୍କୁ ବୌଦ୍ଧ କରିଦେଲେ, ନିଜ ଧର୍ମକୁ ଏହିଭଳି ପରିବର୍ତ୍ତିତ କରିଦେଇଛନ୍ତି। ଆଦି ସନାତନ ଧର୍ମ ପ୍ରାୟ ଲୋପ ହୋଇଯିବା ପରେ ହିଁ ପୁନଃ ଏହି ଧର୍ମର ସ୍ଥାପନା ହେବ। ତେଣୁ ବାବା ସବୁ ଭାରତବାସୀମାନଙ୍କୁ କହୁଛନ୍ତି ଯେ, ମଧୁର ସନ୍ତାନମାନେ, ତୁମେ ସମସ୍ତେ ଆଦି ସନାତନ ଦେବୀ ଦେବତା ଧର୍ମର ଥିଲ, ତୁମେ 84 ଜନ୍ମ ନେଇଛ, ବ୍ରାହ୍ମଣ ଦେବତା କ୍ଷତ୍ରିୟ ବର୍ଣ୍ଣରେ ଆସିଛ, ଏବେ ପୁନର୍ବାର ବ୍ରାହ୍ମଣ ବର୍ଣ୍ଣରେ ଆସିଛ। ଦେବତା ବର୍ଣ୍ଣକୁ ଯିବା ପାଇଁ ଗାୟନ କରୁଛନ୍ତି ବ୍ରାହ୍ମଣ ଦେବତାୟ ନମଃ। ପ୍ରଥମେ ବ୍ରାହ୍ମଣମାନଙ୍କର ନାମ ନେଉଛନ୍ତି। ବ୍ରାହ୍ମଣମାନେ ହିଁ ଭାରତକୁ ସ୍ୱର୍ଗ କରିଥିଲେ। ଏହା ହେଉଛି ଭାରତର ପ୍ରାଚୀନ ଯୋଗ, ଯାହା ଗୀତାରେ ବର୍ଣ୍ଣନା କରାଯାଇଛି। ଗୀତାରେ ବର୍ଣ୍ଣିତ ଯୋଗ କିଏ ଶିଖାଇଥିଲେ, ଏକଥା ଭାରତବାସୀ ଭୁଲି ଯାଇଛନ୍ତି। ବାବା ବୁଝାଉଛନ୍ତି ଯେ, ପିଲାମାନେ, ମୁଁ ତ ଯୋଗ ଶିଖାଇଥିଲି, ଏହା ହେଲା ଆତ୍ମିକ ଯୋଗ, ବାକି ସବୁ ଶାରୀରିକ ଯୋଗ। ସନ୍ନ୍ୟାସୀ ଆଦି ଶାରୀରିକ ଯୋଗ ଶିଖାଉଛନ୍ତି ଯେ, ବ୍ରହ୍ମ ସହିତ ଯୋଗ ଲଗାଅ, ଏହା ତ ଭୁଲ ହୋଇଯାଉଛି। ବ୍ରହ୍ମ ତତ୍ତ୍ୱ ତ ରହିବାର ସ୍ଥାନ ଅଟେ, ବ୍ରହ୍ମତତ୍ତ୍ୱ କୌଣସି ସୁପ୍ରିମ ଆତ୍ମା ନୁହେଁ। ବାବାଙ୍କୁ ଭୁଲି ଯାଇଛନ୍ତି, ତୁମେ ମଧ୍ୟ ଭୁଲି ଯାଇଥିଲ, ତୁମେ ନିଜର ଧର୍ମକୁ ଭୁଲି ଯାଇଛ। ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି। ବିଦେଶରେ ଏହି ଯୋଗ ନଥିଲା, ଏହିଠାରେ ହିଁ ହଟଯୋଗ ଏବଂ ରାଜଯୋଗ ରହିଛି। ନିବୃତ୍ତି ମାର୍ଗଧାରୀ ସନ୍ନ୍ୟାସୀ କେବେ ରାଜଯୋଗ ଶିଖାଇ ପାରିବେ ନାହିଁ, ଯିଏ ଜାଣିଥିବେ ସେ ହିଁ ଶିଖାଇବେ। ସନ୍ନ୍ୟାସୀମାନେ ରାଜତ୍ୱ ମଧ୍ୟ ଛାଡ଼ି ଦେଉଛନ୍ତି। ଗୋପୀଚନ୍ଦ ରାଜାଙ୍କର ଉଦାହରଣ ରହିଛି ନା, ରାଜତ୍ୱ ଛାଡ଼ି ଜଙ୍ଗଲକୁ ଚାଲିଗଲେ, ଏହାର ମଧ୍ୟ କାହାଣୀ ରହିଛି। ସନ୍ନ୍ୟାସୀମାନେ ତ ରାଜତ୍ୱ ଛଡ଼ାଇଥାନ୍ତି, ସେମାନେ ପୁଣି କିପରି ରାଜଯୋଗ ଶିଖାଇ ପାରିବେ। ବର୍ତ୍ତମାନ ସମ୍ପୂର୍ଣ୍ଣ ବୃକ୍ଷର ଜୀର୍ଣ୍ଣ ଶୀର୍ଣ୍ଣ ଅବସ୍ଥା ହୋଇଗଲାଣି, ଏବେ ଉପୁଡ଼ି ଯିବ। କୌଣସି ବୃକ୍ଷ ଜୀର୍ଣ୍ଣ ଶୀର୍ଣ୍ଣ ହୋଇଗଲେ ଶେଷରେ ତାହାକୁ ହାଣିବାକୁ ପଡ଼ିଥାଏ। ସେହିପରି ଏହି ମନୁଷ୍ୟରୂପୀ ସୃଷ୍ଟି ବୃକ୍ଷ ମଧ୍ୟ ତମ ପ୍ରଧାନ ହୋଇଯାଇଛି, ଏଥିରେ କୌଣସି ଶକ୍ତି ହିଁ ନାହିଁ, ଏହାର ନିଶ୍ଚୟ ବିନାଶ ହେବ। କିନ୍ତୁ ଏହା ପୂର୍ବରୁ ଏଠାରେ ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା କରିବାକୁ ପଡ଼ିବ। ସତ୍ୟଯୁଗରେ କେହି ଦୁର୍ଗତି ପ୍ରାପ୍ତ ଆତ୍ମା ରହିବେ ନାହିଁ। ଏମାନେ ବିଦେଶରେ ଯାଇ ଯୋଗ ଶିଖାଉଛନ୍ତି, କିନ୍ତୁ ତାହା ହେଉଛି ହଟଯୋଗ, ଜ୍ଞାନ ବିଲକୁଲ ନାହିଁ। ଅନେକ ପ୍ରକାରର ହଟଯୋଗ ରହିଛି, ଏହା ହେଉଛି ରାଜଯୋଗ, ଏହାକୁ ଆତ୍ମିକ ଯୋଗ କୁହାଯାଉଛି। ସେସବୁ ହେଉଛି ଶାରୀରିକ ଯୋଗ, ମନୁଷ୍ୟ ମନୁଷ୍ୟକୁ ଶିଖାଉଛନ୍ତି। ବାବା ସନ୍ତାନମାନଙ୍କୁ ବୁଝାଉଛନ୍ତି ଯେ, ମୁଁ ତୁମକୁ ଥରେ ମାତ୍ର ଏହି ରାଜଯୋଗ ଶିଖାଉଛି, ଆଉ କେହି କଦାଚିତ ଏହା ଶିଖାଇ ପାରିବେ ନାହିଁ। ଆତ୍ମିକ ପିତା ଆତ୍ମିକ ସନ୍ତାନମାନଙ୍କୁ ଶିଖାଉଛନ୍ତି, ମାମିକମ୍ ଅର୍ଥାତ୍ ମୋତେ ମନେ ପକାଇଲେ ମୋର ସବୁ ପାପ ଧୋଇ ହୋଇଯିବ। ହଟଯୋଗୀ କେବେ ଏପରି କହିପାରିବେ ନାହିଁ। ବାବା ଆତ୍ମାମାନଙ୍କୁ ବୁଝାଉଛନ୍ତି, ଏହା ନୂଆ କଥା ଅଟେ। ବାବା ତୁମକୁ ଏବେ ଦେହି ଅଭିମାନୀ କରାଉଛନ୍ତି, ବାବାଙ୍କର ଦେହ ନାହିଁ, ଏହାଙ୍କର ଶରୀରରେ ଆସି ଏହାଙ୍କର ନାମ ବଦଳାଇ ଦେଉଛନ୍ତି। ଗୃହସ୍ଥୀମାନେ ଯେତେବେଳେ ସନ୍ନ୍ୟାସୀ ହୋଇଯାଆନ୍ତି, ସେତେବେଳେ ମର୍ଜିବା ହୋଇଗଲେ ତାପରେ ଗୃହସ୍ଥ ଆଶ୍ରମ ଛାଡ଼ି ନିବୃତ୍ତି ମାର୍ଗ ନେଇଥାନ୍ତି। ତେଣୁ ତୁମେ ମଧ୍ୟ ମର୍ଜିବା ହେବା ପରେ ତୁମର ନାମ ବଦଳି ଯାଉଛି। ଆରମ୍ଭରୁ ବାବା ସମସ୍ତଙ୍କର ନୂତନ ନାମ ଦେଉଥିଲେ। ଯେତେବେଳେ ଆଶ୍ଚର୍ଯ୍ୟ ଭାବେ ଶୁଣିଲେ, ଅନ୍ୟମାନଙ୍କୁ ଶୁଣାଇଲେ, ପୁଣି ପଳାଇଲେ, ତେଣୁ ନାମ ଦେବା ବନ୍ଦ ହୋଇଗଲା। ସେଥିପାଇଁ ବାବା କହୁଛନ୍ତି ଯେ, ମୁଁ ନାମ ପରିବର୍ତ୍ତନ କରିବି, ପୁଣି ଛାଡ଼ି ଚାଲିଯିବେ, ଏବେ ନାମ ରଖିବା ଫାଲତୁ ହୋଇଯିବ। ପ୍ରଥମେ ଆସୁଥିବା ଆତ୍ମାମାନଙ୍କର ଯେଉଁ ନାମ ରଖାଯାଇଥିଲା ତାହା ବହୁତ ରମଣୀୟ ଥିଲା, ଏବେ ନାମ ରଖୁନାହାନ୍ତି। ଯିଏ ସର୍ବଦା ସ୍ଥାୟୀ ଭାବେ ରହିବେ ତାଙ୍କର ରଖାଯିବ। ବହୁତଙ୍କ ନାମ ରଖିଲେ ପୁଣି ବାବାଙ୍କୁ ଛାଡ଼ପତ୍ର ଦେଇ ଚାଲିଗଲେ। ସେଥିପାଇଁ ଏବେ ନାମ ବଦଳାଉ ନାହାନ୍ତି। ବାବା ବୁଝାଉଛନ୍ତି ଯେ ଏହି ଜ୍ଞାନ ଖ୍ରୀଷ୍ଟିଆନମାନଙ୍କର ବୁଦ୍ଧିରେ ପଶିବ। ଏତିକି ବୁଝିବେ ଯେ ଭାରତର ପ୍ରାଚୀନ ଯୁଗ ନିରାକାର ବାବା ହିଁ ଆସି ଶିଖାଇଥିଲେ। ବାବାଙ୍କୁ ମନେ ପକାଇବା ଦ୍ୱାରା ହିଁ ଆମର ପାପ ଭସ୍ମ ହୋଇଯିବ ଓ ଆମେ ନିଜ ଘରକୁ ଚାଲିଯିବୁ। ଯିଏ ଏହି ଧର୍ମର ହୋଇ ପରିବର୍ତ୍ତିତ ହୋଇଯାଇଥିବେ ସେ ରହିଯିବେ। ତୁମେ ଜାଣିଛ ଯେ ମନୁଷ୍ୟ ମନୁଷ୍ୟର ସଦ୍ଗତି କରିପାରିବେ ନାହିଁ। ଏହି ଦାଦା ମଧ୍ୟ ମନୁଷ୍ୟ ଅଟନ୍ତି। ଇଏ କହୁଛନ୍ତି ଯେ ମୁଁ କାହାର ସଦ୍ଗତି କରିପାରିବି ନାହିଁ। ଏକଥା ବାବା ଆମକୁ ଶିଖାଉଛନ୍ତି ଯେ ତୁମର ସଦ୍ଗତି ମଧ୍ୟ ବାବାଙ୍କୁ ମନେ ପକାଇବା ଦ୍ୱାରା ହେବ। ବାବା କହୁଛନ୍ତି, ହେ ଆତ୍ମାମାନେ, ମୋ ସହିତ ଯୋଗ ଲଗାଇଲେ ତୁମର ବିକର୍ମ ବିନାଶ ହେବ। ତୁମେ ସମସ୍ତେ ସ୍ୱର୍ଣ୍ଣିମ ଯୁଗରେ ପବିତ୍ର ଥିଲ, ପୁଣି ଖାଦ ପଡ଼ିଗଲା। ପ୍ରଥମେ ଯେଉଁ ଦେବୀ ଦେବତାଙ୍କ ଆତ୍ମା 24 କ୍ୟାରେଟ୍ ସୁନା ସଦୃଶ୍ୟ ଥିଲା, ଏବେ ସେମାନେ ଲୌହ ଯୁଗରେ ଆସି ପହଞ୍ଚିଛନ୍ତି। ଏହି ଯୋଗ ତୁମକୁ କଳ୍ପ କଳ୍ପ ଶିଖିବାକୁ ପଡୁଛି। ତୁମେ ଜାଣିଛ ଯେ ଏଥିରେ ମଧ୍ୟ କେହି ପୂରା ଜାଣିଛନ୍ତି, କେହି କମ୍। କେହି ତ ସାଧାରଣ ଭାବେ ଦେଖିବାକୁ ଆସୁଛନ୍ତି ଯେ ଏଠାରେ କ'ଣ ଶିଖାଉଛନ୍ତି। ବ୍ରହ୍ମା କୁମାର କୁମାରୀମାନେ ଏତେ ଢେର ସନ୍ତାନ ରହିଛନ୍ତି, ନିଶ୍ଚୟ ପ୍ରଜାପିତା ବ୍ରହ୍ମା ଥିବେ ନା, ଯାହାଙ୍କର ଏତେ ସନ୍ତାନ ହୋଇଛନ୍ତି। ନିଶ୍ଚୟ କିଛି ହେଲେ ଯାଇ ତାଙ୍କୁ ପଚାରିବେ, ତୁମକୁ ପ୍ରଜାପିତା ବ୍ରହ୍ମାଙ୍କଠାରୁ କ'ଣ ମିଳୁଛି। ପଚାରିବା ଦରକାର ନା, କିନ୍ତୁ ଏତିକି ବି ବୁଦ୍ଧି ନାହିଁ। ବାବା ଏକଥା ସ୍ୱତନ୍ତ୍ର ରୂପେ ଭାରତ ପାଇଁ କହୁଛନ୍ତି। ଗାୟନ ମଧ୍ୟ ରହିଛି ପଥର ବୁଦ୍ଧିରୁ ପାରସ ବୁଦ୍ଧି, ପାରସ ବୁଦ୍ଧିରୁ ପଥର ବୁଦ୍ଧି। ସତ୍ୟଯୁଗ ତ୍ରେତାରେ ପାରସ ବୁଦ୍ଧି ସ୍ୱର୍ଣ୍ଣିମ ଯୁଗ ଥିଲା, ପୁଣି ରୌପ୍ୟ ଯୁଗ ଦୁଇ କଳା କମ୍ ହୋଇଗଲା। ସେଥିପାଇଁ ଚନ୍ଦ୍ରବଂଶୀ ନାମ ରହିଛି, କାହିଁକି ନା ଫେଲ୍ ହୋଇଗଲେ। ଏହା ମଧ୍ୟ ପାଠଶାଳା ଅଟେ, 33 ନମ୍ବରରୁ କମ୍ ହେଲେ ଫେଲ୍ ହେଉଛନ୍ତି। ରାମ ସୀତା ଏବଂ ତାଙ୍କର ଡିନାଷ୍ଟି ସମ୍ପୂର୍ଣ୍ଣ ହୋଇନାହାନ୍ତି, ସେଥିପାଇଁ ସୂର୍ଯ୍ୟବଂଶୀ ହୋଇପାରିଲେ ନାହିଁ। ଫେଲ୍ ତ କେହି ହେବେ ନା, କାହିଁକି ନା ଏହି ପରୀକ୍ଷା ବହୁତ ବଡ଼। ଆଗରୁ ଗଭର୍ଣ୍ଣମେଣ୍ଟରେ ICS ବଡ଼ ପରୀକ୍ଷା ହେଉଥିଲା, ସମସ୍ତେ ପଢ଼ିପାରୁ ନଥିଲେ, ଓଟିକରେ କେହି ବାହାରୁଥିଲେ। ଯଦି କେହି ଚାହୁଁଛନ୍ତି ଯେ ଆମେ ସୂର୍ଯ୍ୟବଂଶୀ ମହାରାଜା ମହାରାଣୀ ହେବୁ, ତେବେ ସେଥିରେ ବହୁତ ମେହନତ ଆବଶ୍ୟକ। ମା ବାବା ମଧ୍ୟ ଶ୍ରୀମତ ଆଧାରରେ ପଢ଼ୁଛନ୍ତି, ସେ ପ୍ରଥମ ନମ୍ବରରେ ପଢ଼ୁଛନ୍ତି। ପୁଣି ଯେଉଁମାନେ ମାତାପିତାଙ୍କୁ ଅନୁସରଣ କରୁଛନ୍ତି ସେ ତାଙ୍କ ସିଂହାସନରେ ବସିବେ। ସୂର୍ଯ୍ୟବଂଶୀ 8ଟି ଗଦି ଚାଲିବ, ଯେପରି ଏୱାର୍ଡ ଦ ଫାଷ୍ଟ ଦ ସେକେଣ୍ଡ ଚାଲୁଛି ସେହିଭଳି ଚାଲିବ। ତୁମର ସମ୍ପର୍କ ଏହି ଖ୍ରୀଷ୍ଟିଆନମାନଙ୍କଠାରୁ ମଧ୍ୟ ଅଧିକ। ଖ୍ରୀଷ୍ଟିଆନମାନେ ଭାରତରେ ରାଜତ୍ୱ ଛଡ଼ାଇ ନେଇଥିଲେ, ଭାରତରୁ ଅସରନ୍ତି ଧନ ନେଇଗଲେ। ତେବେ ବିଚାର କର, ସତ୍ୟଯୁଗରେ କେତେ ଅସରନ୍ତି ଧନ ଥିଲା, ତାହା ତୁଳନାରେ ତ ଏଠାରେ କିଛି ବି ନାହିଁ। ଏଠାରେ ସବୁ ଖଣି ଭରପୁର ହୋଇଯିବ, ଏବେ ତ ସବୁ ଜିନିଷର ଖଣି ଖାଲି ହୋଇଯାଉଛି। ପୁଣି ଚକ୍ରର ପୁନରାବୃତ୍ତି ହେଲେ ସବୁ ଖଣି ଭର୍ତ୍ତି ହୋଇଯିବ। ମଧୁର ସନ୍ତାନମାନେ, ତୁମେ ବି ରାବଣ ଉପରେ ବିଜୟ ପ୍ରାପ୍ତ କରି ରାଜତ୍ୱ ନେଉଛ, ପୁଣି ଆଧା କଳ୍ପ ପରେ ଏହି ରାବଣ ଆସିବ ଏବଂ ତୁମେ ରାଜତ୍ୱ ହରାଇଦେବ। ଏବେ ତୁମେ ଭାରତବାସୀ କୌଳିତୁଲ୍ୟ ହୋଇଯାଇଛ, ମୁଁ ତୁମକୁ ହୀରାତୁଲ୍ୟ କରାଇଥିଲି, ରାବଣ ତୁମକୁ କୌଳିତୁଲ୍ୟ କରିଦେଇଛି। ବୁଝୁନାହାନ୍ତି ଯେ ଏହି ରାବଣ କେବେ ଆସିଥିଲା, ଆମେ କାହିଁକି ତାକୁ ଜଳାଉଛୁ। କହୁଛନ୍ତି, ଏହି ରାବଣ ତ ପରମ୍ପରାରୁ ଚାଲିଆସୁଛି। ବାବା ବୁଝାଉଛନ୍ତି ଯେ ଆଧାକଳ୍ପ ପରେ ପୁନଃ ରାବଣ ରାଜ୍ୟ ଆରମ୍ଭ ହେଉଛି। ବିକାରୀ ହେବା କାରଣରୁ ନିଜକୁ ଦେବୀ ଦେବତା କହିପାରୁ ନାହାନ୍ତି। ବାସ୍ତବରେ ତୁମେ ଦେବୀ ଦେବତା ଧର୍ମର ଥିଲ, ତୁମ ପରି ସୁଖ ଆଉ କେହି ଦେଖିନାହାନ୍ତି। ସବୁଠାରୁ ଅଧିକ ଗରିବ ମଧ୍ୟ ତୁମେ ହୋଇଛ। ଅନ୍ୟ ଧର୍ମାବଲମ୍ବୀଙ୍କର ସଂଖ୍ୟା ପରେ ବୃଦ୍ଧି ହେଉଛି, ଖ୍ରୀଷ୍ଟ ଆସିବା ସମୟରେ ବହୁତ କମ୍ ଆତ୍ମା ଥିଲେ, ସେମାନଙ୍କର ଅଧିକ ଅନୁଗାମୀ ହେଲେ ହିଁ ରାଜ୍ୟ କରିବେ। ତୁମକୁ ତ ପ୍ରଥମେ ରାଜତ୍ୱ ମିଳୁଛି, ଏସବୁ ତ ଜ୍ଞାନର କଥା। ବାବା କହୁଛନ୍ତି, ହେ ଆତ୍ମାମାନେ, ମୋତେ ମନେ ପକାଅ, ଆଧାକଳ୍ପ ତୁମେ ଦେହ ଅଭିମାନୀ ହୋଇ ରହିଛ, ଏବେ ଦେହି ଅଭିମାନୀ ହୁଅ। ଘଡ଼ିକୁ ଘଡ଼ି ଏହା ଭୁଲି ଯାଉଛ କାହିଁକି, ନା ଅଧାକଳ୍ପର ପାପ ରହିଛି। ବର୍ତ୍ତମାନ ତୁମେ ବ୍ରାହ୍ମଣ ହେଉଛ ଚୁଟି, ତୁମେ ହିଁ ସବୁଠାରୁ ଶ୍ରେଷ୍ଠ ଅଟ। ସନ୍ନ୍ୟାସୀ ବ୍ରହ୍ମ ସହିତ ଯୋଗ ଲଗାଉଛନ୍ତି, କିନ୍ତୁ ଏହାଦ୍ୱାରା ବିକର୍ମ ବିନାଶ ହେବ ନାହିଁ। ପ୍ରତ୍ୟେକଙ୍କୁ ସତ୍ତ୍ୱ ରଜ ତମ ଦେଇ ନିଶ୍ଚୟ ଗତି କରିବାକୁ ପଡ଼ିବ। ମଝିରେ କେହି ହେଲେ ଘରକୁ ଫେରି ଯାଇପାରିବେ ନାହିଁ। ସମସ୍ତେ ତମ ପ୍ରଧାନ ହୋଇଗଲା ପରେ ବାବା ଆସି ସମସ୍ତଙ୍କୁ ସତ୍ତ୍ୱ ପ୍ରଦାନ କରାଉଛନ୍ତି, ଅର୍ଥାତ୍ ସମସ୍ତଙ୍କର ଜ୍ୟୋତି ଜାଗ୍ରତ ହୋଇଯାଉଛି। ପ୍ରତ୍ୟେକ ଆତ୍ମାକୁ ନିଜସ୍ୱ ଅଭିନୟ ମିଳିଛି। ତୁମେ ହିରୋ ହିରୋଇନ୍ ପାର୍ଟଧାରୀ ଅଟ। ତୁମେ ଭାରତବାସୀ ସବୁଠାରୁ ଶ୍ରେଷ୍ଠ ଅଟ, ଯିଏକି ରାଜ୍ୟ ନେଇ ପୁଣି ହରାଉଛ। ଆଉ କେହି ରାଜ୍ୟ ନେଉନାହାନ୍ତି, ସେମାନେ ବାହୁବଳ ଦ୍ୱାରା ରାଜ୍ୟ ନେଉଛନ୍ତି। ବାବା ବୁଝାଉଛନ୍ତି, ଯିଏ ବିଶ୍ୱର ମାଲିକ ଥିଲେ ସେ ହିଁ ହେବେ। ତେଣୁ ବାସ୍ତବ ରାଜଯୋଗ ବାବାଙ୍କ ବ୍ୟତୀତ କେହି ଶିଖାଇ ପାରିବେ ନାହିଁ। ଯାହା ଶିଖାଉଛନ୍ତି ତାହା ଅୟଥାର୍ଥ ଯୋଗ ଅଟେ। ଘରକୁ ତ କେହି ହେଲେ ଫେରିଯାଇ ପାରିବେ ନାହିଁ। ବର୍ତ୍ତମାନ ଅନ୍ତ ସମୟ, ସମସ୍ତେ ଦୁଃଖରୁ ମୁକ୍ତ ହେଉଛନ୍ତି, ପୁଣି କ୍ରମାନ୍ୱୟରେ ଆସିବେ। ପ୍ରଥମେ ସୁଖ ପରେ ଦୁଃଖ ଦେଖିବାକୁ ପଡ଼ିବ। ଏସବୁ ବୁଝିବାର କଥା ଅଟେ। କୁହାଯାଏ, ହାତରେ କାମ କର, ହୃଦୟରେ ପ୍ରଭୁଙ୍କୁ ସ୍ମରଣ କର, କାମ କରି ଚାଲ ଏବଂ ବୁଦ୍ଧିଯୋଗ ବାବାଙ୍କ ସହିତ ରହୁ। ତୁମେ ଆତ୍ମାମାନେ ଜଣେ ପ୍ରେମିକଙ୍କର ପ୍ରେମିକା ଅଟ। ବର୍ତ୍ତମାନ ସେହି ପ୍ରେମିକ ଆସିଛନ୍ତି, ସବୁ ଆତ୍ମାମାନଙ୍କୁ ଗୁଲଗୁଲ ଫୁଲ ଭଳି ପବିତ୍ର କରି ନେଇଯିବେ। ଅବିନାଶୀ ପ୍ରିୟତମ ଓ ପ୍ରିୟତମା ଅଟନ୍ତି, କହୁଛନ୍ତି ମୁଁ ସମସ୍ତଙ୍କୁ ନେଇଯିବି। ପୁଣି ପୁରୁଷାର୍ଥର କ୍ରମ ଅନୁସାରେ ଯାଇ ପଦ ପାଇବେ। ଭଲେ ଗୃହସ୍ଥରେ ରୁହ, ପିଲାମାନଙ୍କୁ ସମ୍ଭାଳ। ହେ ଆତ୍ମା, ତୁମର ହୃଦୟ ବାବାଙ୍କ ଆଡ଼କୁ ରହୁ। ଏହି ଅଭ୍ୟାସ କରିଚାଲ। ପିଲାମାନେ ଜାଣିଛନ୍ତି, ଏବେ ଆମେ ବାବାଙ୍କୁ ମନେ ପକାଇବା ଦ୍ୱାରା ସ୍ୱର୍ଗବାସୀ ହେଉଛୁ। ଛାତ୍ରମାନେ ତ ବହୁତ ଖୁସିରେ ରହିବା ଉଚିତ, ଏହା ତ ବହୁତ ସହଜ ଅଟେ। ଡ୍ରାମାନୁସାରେ ସମସ୍ତଙ୍କୁ ରାସ୍ତା ବତାଇବାକୁ ହେବ, କାହା ସହିତ ଯୁକ୍ତିତର୍କ କରିବାର ଆବଶ୍ୟକତା ନାହିଁ। ଏବେ ତୁମ ବୁଦ୍ଧିରେ ସମସ୍ତ ଜ୍ଞାନ ଆସିଗଲାଣି। ମନୁଷ୍ୟ ରୋଗରୁ ମୁକ୍ତ ହେଲେ ଧନ୍ୟବାଦ ଦେଇଥାନ୍ତି, ଏଠାରେ ତ ସାରା ଦୁନିଆ ରୋଗୀ ଅଟେ। ଅଳ୍ପ ସମୟରେ ଜୟଜୟକାର ହୋଇଯିବ। ଆଚ୍ଛା, ମିଠା ମିଠା ଶିଖିଲ ଦେ ସନ୍ତାନମାନଙ୍କ ପ୍ରତି ମାତାପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ସମସ୍ତ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ନମସ୍ତେ, ନମସ୍ତେ, ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। ପ୍ରଥମ ନମ୍ବର, ସଚ୍ଚା ସଚ୍ଚା ପ୍ରେମିକା ହୋଇ ହାତ ଦ୍ୱାରା କର୍ମ କରୁଥିବା ସମୟରେ ବୁଦ୍ଧିରେ ପ୍ରେମିକଙ୍କୁ ମନେ ପକାଇବାର ଅଭ୍ୟାସ କରିବାକୁ ହେବ। ବାବାଙ୍କୁ ମନେ ପକାଇ ଆମେ ସ୍ୱର୍ଗବାସୀ ହେଉଛୁ, ଏହି ଖୁସିରେ ରହିବାକୁ ହେବ। ଦ୍ୱିତୀୟ ନମ୍ବର, ସୂର୍ଯ୍ୟବଂଶୀ କୂଳରେ ସିଂହାସନ ଅଧିକାରୀ ହେବା ପାଇଁ ମାତାପିତାଙ୍କୁ ପୂରା ପୂରା ଅନୁକରଣ କରିବାକୁ ହେବ। ବାବାଙ୍କ ଭଳି ନଲେଜଫୁଲ ଅର୍ଥାତ୍ ଜ୍ଞାନବାନ ହୋଇ ସମସ୍ତଙ୍କୁ ରାସ୍ତା ବତାଇବାକୁ ହେବ। ଆଜିର ବରଦାନ ଅଛି, ମୁକୁଟ ଏବଂ ତିଲକକୁ ଧାରଣ କରି ବାପ ଦାଦାଙ୍କର ସହଯୋଗୀ ହେଉଥିବା ହୃଦୟ ସିଂହାସନ ଅଧିକାରୀ ଭବ। ବିସ୍ତାରରେ ଅଛି, ଯେତେବେଳେ କେହି ବି ସିଂହାସନ ଉପରେ ବସିଥାନ୍ତି ସେତେବେଳେ ତିଲକ ଏବଂ ମୁକୁଟ ତାଙ୍କର ପ୍ରତୀକ ହୋଇଥାଏ। ସେହିପରି ଯେଉଁମାନେ ହୃଦୟ ସିଂହାସନର ଅଧିକାରୀ ଅଟନ୍ତି ସେମାନଙ୍କର ମସ୍ତିଷ୍କରେ ସର୍ବଦା ଅବିନାଶୀ ଆତ୍ମାର ସ୍ଥିତିର ତିଲକ ଦୂରରୁ ହିଁ ଚମକୁଥିବାର ଦେଖାଯାଇଥାଏ। ସର୍ବ ଆତ୍ମାଙ୍କ ପ୍ରତି କଲ୍ୟାଣର ଶୁଭଭାବନା ସେମାନଙ୍କର ନୟନରେ ଏବଂ ମୁଖମଣ୍ଡଳରେ ଦେଖାଯାଇଥାଏ। ସେମାନଙ୍କର ସଂକଳ୍ପ, ବଚନ ଏବଂ କର୍ମ ବାବାଙ୍କ ସମାନ ହୋଇଥାଏ। ସ୍ଲୋଗାନ ଅଛି ଆଜିର, ଯୋଗକୁ ସରଳ ବା ସହଜ କରିବା ପାଇଁ ସରଳତାର ଗୁଣକୁ ଧାରଣ କର, ନିଜର ସଂସ୍କାରଗୁଡ଼ିକୁ ସରଳ କରିଦିଅ। ଅବ୍ୟକ୍ତ ଇଶାରା, ନିଶ୍ଚୟର ମୂଳଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ରୁହ। ବିସ୍ତାରରେ, ବିଜୟୀ ହେବାର ମୂଳଦୁଆ ବା ଆଧାର ହେଲା ନିଶ୍ଚୟ। ଯଦି ମୂଳଦୁଆ ମଜବୁତ ଥିବ ବିଲ୍ଡିଂ ହଲିପାରିବ ନାହିଁ। ତେଣୁ ନିଶ୍ଚିନ୍ତରେ ରହିପାରିବ, କିନ୍ତୁ କେବଳ ବାବାଙ୍କ ଉପରେ ନିଶ୍ଚୟ ନୁହେଁ, ନିଜ ଉପରେ ମଧ୍ୟ ନିଶ୍ଚୟ ଏବଂ ଡ୍ରାମା ଉପରେ ମଧ୍ୟ ନିଶ୍ଚୟ ରହିବା ଦରକାର। ଆହା ଡ୍ରାମା ବାହା, ଯଦି ଡ୍ରାମା ଉପରେ ନିଶ୍ଚୟ ରହିଥିବ ତେବେ ଅକଲ୍ୟାଣର କଥା ମଧ୍ୟ କଲ୍ୟାଣରେ ପରିବର୍ତ୍ତିତ ହୋଇଯିବ। ଆଚ୍ଛା, ଓମ୍ ଶାନ୍ତି।